ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି। 4 ସଂସଦୀୟ କ୍ଷେତ୍ର ସମେତ 28 ବିଧାନସଭା ଆସନ ପାଇଁ ହେବ ନିର୍ବାଚନ। ବିଜୁ ଜନତା ଦଳ ପକ୍ଷରୁ ପ୍ରକାଶ ପାଇଲା ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ହିଙ୍ଗିଲି ଓ କଣ୍ଟାବାଞ୍ଚିରୁ ଲଢ଼ିବେ ନବୀନ ପଟ୍ଟନାୟକ। ରାଜ୍ୟ ତଥା ସମଗ୍ର ଦେଶରେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହେଉଛି ରାମନବମୀ ଏବଂ ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି। କାଲଚେଟ୍ଠାରେ ଦିନର ସର୍ବୋଚ୍ଚ ତାପମାତ୍ରା 43.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ। ଚଳିତ ମାସ 25 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଶେଷ ହେବ ଏବଂ 29 ତାରିଖରେ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଏପ୍ରିଲ୍ 26 ତାରିଖରେ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ଏହି ପର୍ଯ୍ୟାୟ ପାଇଁ ମେ 13 ତାରିଖରେ ମତଦାନ ହେବ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ 4 ସଂସଦୀୟ କ୍ଷେତ୍ର ସମେତ 28 ବିଧାନସଭା ଆସନରେ ମତଦାନ ହେବ। ବିଜେଡି ପକ୍ଷରୁ ଆଜି ବିଧାନସଭା ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଚି ବିଧାନସଭା ଆସନରୁ ବିଜେଡିର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ହିଙ୍ଗିଲି ସହ ଦ୍ୱିତୀୟ ଆସନ ଭାବେ କଣ୍ଟାବାଞ୍ଚିରୁ ନିର୍ବାଚନ ଲଢ଼ିବେ। ଏହି ପର୍ଯ୍ୟାୟରେ ମୋଟ 9 ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ଏହି ତାଲିକାରେ 6 ମହିଳା ପ୍ରାର୍ଥୀଙ୍କୁ ସାମିଲ କରାଯାଇଛି। ଅନୁଗୁଳରୁ ସଂଯୁକ୍ତା ସିଂ, ନିମାପଡ଼ାରୁ ଦିଲ୍ଲୀପ ନାୟକ, ସାନଖିମୁଣ୍ଡରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଜୟପୁରରୁ ଇନ୍ଦିରା ନନ୍ଦ, ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ, ପଦ୍ମପୁରରୁ ବର୍ଷା ସିଂ ବରିହା, କୁଚିଣ୍ଡାରୁ ରାଜେନ୍ଦ୍ର ଛତ୍ରିଆ, ଦେବଗଡ଼ରୁ ଅରୁନ୍ଧତୀ ଦେବୀଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏହାସହ 2 ଆସନରେ ଦଳ ପକ୍ଷରୁ ପ୍ରାର୍ଥୀ ଅଦଳ ବଦଳ କରାଯାଇଛି। ପୂର୍ବରୁ ସମ୍ଭଲପୁର ଆସନରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ଟିକେଟ୍ ଦେଇଥିବାବେଳେ ତାଙ୍କ ଆସନ ପରିବର୍ତ୍ତନ କରାଯାଇଛି। ସେ ସମ୍ଭଲପୁର ବଦଳରେ ରେଢ଼ାଖୋଲରୁ ନିର୍ବାଚନ ଲଢ଼ିବେ। ସେହିପରି ରେଢ଼ାଖୋଲରୁ ଟିକେଟ୍ ପାଇଥିବା ରୋହିତ ପୂଜାରୀ ସମ୍ଭଲପୁର ଆସନରୁ ଲଢ଼ିବେ। ଏପର୍ଯ୍ୟନ୍ତ ବିଜେଡି ପକ୍ଷରୁ 126 ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ଆଜି ପବିତ୍ର ରାମନବମୀ। ପୁରାଣ ଅନୁସାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଚୈତ୍ର ନବରାତ୍ରର ଶେଷ ଦିନର ନବମୀ ତିଥିରେ ଜନ୍ମ ନେଇଥିଲେ। ସତ୍ୟ, ନ୍ୟାୟ, ଦୟା, କ୍ଷମା ଓ ତ୍ୟାଗର ଅବତାର ଭାବେ ଶ୍ରୀରାମ ପ୍ରତୀୟମାନ ହୋଇଥାନ୍ତି। ଅଯୋଧ୍ୟା ରାମ ମନ୍ଦିରରେ ରାମନବମୀ ଉତ୍ସବ ପାଳନ କରାଯାଉଛି। 500 ବର୍ଷ ପରେ ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମଙ୍କର ସୂର୍ଯ୍ୟତିଲକ ହୋଇଛି। ବୈଜ୍ଞାନିକମାନେ ଦର୍ପଣ ଜରିଆରେ ଭଗବାନଙ୍କ ମସ୍ତକରେ ସୂର୍ଯ୍ୟତିଲକ କରିଛନ୍ତି। ଏହି ସୂର୍ଯ୍ୟକିରଣ ପ୍ରାୟ 4 ପର୍ଯ୍ୟନ୍ତ ରାମଲାଲାଙ୍କ ମସ୍ତକରେ ପଡ଼ି ଶୋଭାବର୍ଦ୍ଧନ କରିଥିଲା। ପ୍ରଭୁ ଶ୍ରୀରାମଙ୍କର ସୂର୍ଯ୍ୟାଭିଷେକ ପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତାଙ୍କ ଦିବ୍ୟ ଦର୍ଶନ କରିଛନ୍ତି। ରାମନବମୀ ଅବସରରେ ସକାଳୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେବା ପରେ ଏହା ପ୍ରଥମ ରାମନବମୀ ପାଳନ ହେଉଛି। ଏଥିପାଇଁ ପୁରା ନଗରୀ ଭକ୍ତିମୟ ହୋଇ ଉଠିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ରଦ୍ଧା ଓ ଭକ୍ତିର ସହ ରାମନବମୀ ପାଳିତ ହେଉଛି। ଭୁବନେଶ୍ୱରର ରାମମନ୍ଦିରରେ ପ୍ରତ୍ୟୁଷରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ରାମ, ଲକ୍ଷ୍ମଣ, ସୀତା ସୁସଜିତ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ଭଦ୍ରକ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ରାମନବମୀ ଉତ୍ସବ ପାଳିତ ହେଉଛି। ଯଜ୍ଞସ୍ଥଳ ଗାନ୍ଧି ପଡ଼ିଆଠାରେ ବିଭିନ୍ନ ଧର୍ମୀୟ କାର୍ଯ୍ୟକ୍ରମ ସହ ନଗର ସଂକୀର୍ତ୍ତନ ଯାତ୍ରା ବାହାରି ସହର ପରିକ୍ରମା କରିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ବିଭିନ୍ନ ସଂଗଠନ ପକ୍ଷରୁ ପବିତ୍ର ଶ୍ରୀରାମନବମୀ ମହା ଆଡ଼ମ୍ଘରରେ ପାଳିତ ହୋଇଯାଇଛି। ପାରଳାଖେମୁଣ୍ଡିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ପଦଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ସହର ଉପକଣ୍ଠରେ ଥିବା ରାମସାଗର ଜଳାଶୟ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ଭଗବାନ ରାମଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ସେହିପରି ସମ୍ଭଲପୁରସ୍ଥିତ ବ୍ରୁକ୍ସ ହିଲ୍ ରାମମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ଅନ୍ୟପକ୍ଷରେ ସମ୍ଭଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଇଙ୍କ ମନ୍ଦିରରେ ନବରାତ୍ରୀ ପାଳନ ହେଉଛି। ଆଜି ମା' ସମଲେଇ ସିଦ୍ଧଦାତ୍ରୀ ରୂପେ ପୂଜା ପାଉଛନ୍ତି। ଚିପିଲିମାସ୍ଥିତ ଘଣ୍ଟେଶ୍ୱରୀ ମନ୍ଦିର, ଅଇଁଠାପାଲିର କାମାକ୍ଷାଦେବୀ, ଦାନିପାଲିର ରାମଚଣ୍ଡୀ ମନ୍ଦିରରେ ନବରାତ୍ର ପୂଜା ସହ ଚୈତ୍ର ପର୍ବ ପାଳନ କରାଯାଉଛି। ଢେଙ୍କାନାଳ ଜିଲ୍ଲା ପ୍ରସିଦ୍ଧ ସପ୍ତସଜ୍ଜା ଶ୍ରୀ ରଘୁନାଥ ମନ୍ଦିରରେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶ୍ରୀ ରାମନବମୀ ଉତ୍ସବ ପାଳନ କରାଯାଇଛି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟଗୁଡ଼ିକୁ ଆସନ୍ତା ତିନି ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପଭି ନେଇଛନ୍ତି। ଆସନ୍ତାକାଲିଠାରୁ 20 ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପଭି ନିଆଯାଇଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପୁଣ୍ୟତିଥି ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। 1997 ମସିହା ଆଜିର ଦିନରେ ତାଙ୍କର ତିରୋଧାନ ହୋଇଥିଲା। ଜଣେ ସାହସୀ ବିମାନ ପାଇଲଟ, ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରବୀଣ ରାଜନେତା ଭାବରେ ବିଜୁ ପଟ୍ଟନାୟକ ଲୋକଙ୍କର ପ୍ରିୟଭାଜନ ହୋଇପାରିଥିଲେ। ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇଥିଲେ। ବିଜ୍ଞାନର ପ୍ରସାର ପାଇଁ 1951ରେ ଜାତିସଂଘର ଶିକ୍ଷା ବିଜ୍ଞାନ ଓ ସଂସ୍କୃତି ସଂସ୍ଥା ମାଧ୍ୟମରେ କଳିଙ୍ଗ ପୁରସ୍କାର ସ୍ଥାପନ କରିଥିଲେ। ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ 27ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କର ସ୍କୃତିଚାରଣ କରାଯାଇଥିଲା। ବୌଦ୍ଧ ଜିଲ୍ଲାରେ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ଏକ ବାଇକ୍ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ସ୍ଥାନୀୟ କଲେଜ ଛକସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଆଜି ହେଉଛି ବିଶ୍ୱ ହେମୋଫିଲିଆ ଦିବସ। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରର କୌଣସି ସ୍ଥାନରୁ ରକ୍ତକ୍ଷରଣ ହେଲେ ତାହା ସହଜରେ ବନ୍ଦ ହୋଇନଥାଏ। ସମଗ୍ର ବିଶ୍ୱବାସୀଙ୍କୁ ଏହି ରୋଗ ସମ୍ପର୍କରେ ସଚେତନ କରିବା ନିମନ୍ତେ 17 ତାରିଖକୁ ବିଶ୍ୱ ହେମୋଫିଲିଆ ଦିବସ ଭାବେ ପାଳନ କରାଯାଉଛି। 1999 ମସିହା April 17 ତାରିଖରେ ପ୍ରଥମଥର ପାଇଁ ବିଶ୍ୱ ହେମୋଫିଲିଆ ମହାସଂଘର ପ୍ରତିଷ୍ଠାତା ଫ୍ରାଙ୍କ ସ୍ଲାଭେଙ୍କ ଜନ୍ମଦିନକୁ ସମ୍ମାନ ଜଣାଇ ଏହି ଦିବସର ପରିକଳ୍ପନା କରାଯାଇଥିଲା। ଏହା ଏକ ବଂଶାନୁକ୍ରମିକ ରକ୍ତସ୍ରାବ ବିଶୃଙ୍ଖଳା ଯାହାଦ୍ୱାରା ରକ୍ତ ଜମାଟ ବାନ୍ଧୁଥିବା କାରକର ତ୍ରୁଟି ଯୋଗୁଁ ହୋଇଥାଏ। ଏକ ଅନୁସନ୍ଧାନ ରିପୋର୍ଟରୁ ଜଣାପଡ଼ିଛି ପ୍ରତି 20,000 ବ୍ୟକ୍ତିଙ୍କ ମଧ୍ୟରେ 3 ଜଣ ହେମୋଫିଲିଆରେ ଆକ୍ରାନ୍ତ ହୋଇଥାନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବାୟୁମଣ୍ଡଳର ନିମ୍ନଭାଗରେ ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତା 5 ଦିନ ପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗ୍ରୀଷ୍ମ ପ୍ରବାହ ଆଲର୍ଟ ଜାରି କରାଯାଇଛି। ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ତାଳଚେରଠାରେ 43.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବାବେଳେ ନୂଆପଡ଼ାରେ 43, ପାରଳାଖେମୁଣ୍ଡି ଏବଂ ବୌଦ୍ଧରେ 42.8, ଅନୁଗୁଳ ଓ ନୟାଗଡ଼ରେ 42.7, ବାରିପଦାରେ 42.6 ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତାକାଲି 24ଟି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ଅତି ଆବଶ୍ୟକ ନ ଥିଲେ ଘରୁ ବାହାରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଏ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ପାଣିପାଗ ବିଶେଷଜ୍ଞ ଡକ୍ଟର ମନୋରମା ମହାନ୍ତି।
ରାଜ୍ୟରେ 16 ଷ୍ଟେସନରେ 41 ଡିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିଲା ବାରିପଦାଠାରେ 43.6 ଡିଗ୍ରୀ ସେଲ୍ସିୟସ୍। ଆଉ ତା ସହିତ ରାଜ୍ୟରେ 5ଟି ଡିଷ୍ଟ୍ରିକ୍ଟରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ସହିତ 18 ମିଲିମିଟର ସବୁଠୁ ହାଇଏଷ୍ଟ ରେନ୍ଫଲ୍ ସର୍ବାଧିକ ବର୍ଷା 18 ମିଲିମିଟର ରେକର୍ଡ କରାଯାଇଥିଲା କେନ୍ଦ୍ରାପଡ଼ାଠାରେ। ଏହା ସହିତ ଆମର ଯେଉଁ ପୂର୍ବାନୁମାନ କରାଯାଉଛି ଆଗାମୀ 5 ଦିନାଙ୍କ 17, 18, 19 ତାରିଖରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି। 20, 21, 22, 23 ତାରିଖରେ ପାଗ ମୁଖ୍ୟତଃ ମେଘୁଆ ରହିବ। ଆଉ ବର୍ଷା ହେବାର ସମ୍ଭାବନା ଅଛି ବିଜୁଳି ଘଡ଼ଘଡ଼ି ସହିତ।
କୋରିଆ ଓପନ୍ ସ୍କେଟିଂ ପ୍ରତିଯୋଗିତାରେ 9 ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଢେଙ୍କାନାଳର ଏଆର୍ ଦେବାଂଶ। ଏହି ପ୍ରତିଯୋଗିତା ଆସନ୍ତା 18ରୁ 24 ତାରିଖ ପର୍ଯ୍ୟନ୍ତ କୋରିଆରେ ଅନୁଷ୍ଠିତ ହେବ। ଦେବାଂଶ ମଧ୍ୟ ବିଭିନ୍ନ ରାଜ୍ୟ ଓ ଜାତୀୟ ସ୍କେଟିଂ ପ୍ରତିଯୋଗିତାରେ ଉଲ୍ଲେଖନୀୟ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି। ସେ ନବମ ଶ୍ରେଣୀର ଛାତ୍ର ଅଟନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆସନ୍ତାକାଲି 4ଟି ସଂସଦୀୟ କ୍ଷେତ୍ର ସମେତ 28ଟି ବିଧାନସଭା ଆସନ ପାଇଁ ହେବ ନିର୍ବାଚନ। ବିଜୁ ଜନତା ଦଳ ପକ୍ଷରୁ ପ୍ରକାଶ ପାଇଲା ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ହିଞ୍ଜିଳି ଓ କଣ୍ଟାବାଞ୍ଚିରୁ ଲଢ଼ିବେ ନବୀନ ପଟ୍ଟନାୟକ। ରାଜ୍ୟ ତଥା ସମଗ୍ର ଦେଶରେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହେଉଛି ରାମନବମୀ ଏବଂ ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି। ତାଳଚେରଠାରେ ଦିନର ସର୍ବୋଚ୍ଚ ତାପମାତ୍ରା 43.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ।